अयोध्या कांड चरित शुण प्राण सही श्रीराम चरित तुहि शुण गोकर्ण रे घोर कलुष जे न रहिब तंगरे श्रीरामंकु युवराज करिबार पाइ आनंद मनरे दशरथ नरसाइ एक दिने पात्र मंत्री समस्त डकाइ सभाजन मुख चाहिन पति बोलई ভাজনে মোহর উত্তর রাজকৃতি যোগ্য হই অছি রঘুবীর সদাশিব কহই যে কপট নগর যথার্থ করিণ কহ মোহর আগর নূপতি বচন শুনি সর্বসভাজন কোমল করিণ ধীরে কহন্তি বচন ଚନ ଆମ୍ଭର ରାଜ୍ୟକୁ ଯେ ଯୋଗ୍ୟ ହୋଇଅଛି ବୀରବର ସୂର୍ଯ୍ୟ ବଂଶକୁ ଚନ୍ଦ୍ରମା ଶ୍ରୀରାମ ସୁନ୍ଦର ଆମ୍ଭ ସର୍ବଜନ ମଧ୍ୟ ହେମନ୍ତ ବିଚାର କରପତ୍ର ଯୋଡ଼ି କହେ ସଦାଶିବ ଶ୍ରୀରାମଙ୍କୁ ଯୁବରାଜ କରନ୍ତୁ ଭୋଦେବ ଏହା ଶୁଣି ଦଶରଥ ଆନନ୍ଦ ହୋଇଲେ ମନ୍ତ୍ରୀବର ମୁଖ ଚାହିଁ ରାଜା ଆଜ୍ଞା ଦେଲେ ତୁମ୍ଭେ ମନ୍ତ୍ରୀ ବର ନଗ୍ରେ ଉତ୍ସବ କର ଅଭିଷେକ ଦ୍ରବ୍ୟ ତୁମ୍ଭେ ତୁରିତେ ଭିଆଅ ନଗ୍ରେ ରାମଚନ୍ଦ୍ର ନକ୍ଷତ୍ର ଶୁଦ୍ଧି ହୋଇଛି କରିବା ରାଜନ ରାତ୍ର ପାହିଲେ ଶ୍ରୀରାମ ହେବେ ଅଭିଷେକ ଏହି ଶବଦ ଶୁଭିଲା ଯେ ନଗର ଯାକ ବୈଶ୍ୟ ସଦାଶିବ ଏକା କର ଯୋଡ଼ି ବୋଲେ ଶୁଣିଣ ସକଳ ଜନେ ଆନନ୍ଦ ଅଭିଷେକ ବିଧି କି ଭି ଆଇ ତତ୍ପର ଘୋଷଣା ଶୁଣି ଆନନ୍ଦ ସେ ନକ୍ରନର ଶ୍ରୀରାମଚନ୍ଦ୍ରଙ୍କୁ ରଥେ ବସାଇଣ ମନ୍ତ୍ରୀ ଦଶରଥଙ୍କ ଛାମୁରେ ଭେଟିଲା ତଧାତି ପିତା ପାଦେ ନମସ୍କାର କଲେ ରଘୁ ସାଇ ଛାମୁରେ ହୋଇଲେ ଉଭା ଯୋଡ଼ି କର ଦୁଇ ଶ୍ରୀରାମ ମୁଖକୁ ଚାହିଁ ବୋଲନ୍ତି ରାଜନ ଶୁଣ ଆହେ ରଘୁବୀର ଆମ୍ଭର ବଚନ ଆଜି ଅଧିବାସରେ ଯେ ପାଇଥା ପୂଜା କାଲି ପ୍ରଭାତରୁ ତୁମ୍ଭେ ହେବ ଯୁବରାଜା ବୈଶ୍ୟ ସଦାଶିବ ତହିଁ କର ଯୋଡ଼ି।